ହରି ହର ଦୁଇ ଦୁଇ ଲିଙ୍ଗ ଭିତରୁ ଛାଡ଼ୁନାହାନ୍ତି ବର୍ତ୍ତମାନ ଦୁଇଟା ପୁରା ଅଲଗା କଳା ଧଳା ହରିହର ଦୁଇଟା ଲିଙ୍ଗ ଦୁଇ ଭାଗ ହେଇଛି ପୁରା ଦୁଇ ହରିହର ନା ତୁଳସୀ ବେଲ ଦୁଇଟା ଲାଗିବ ନା ଦୁଇଟା ଲାଗିବ ଆଉ ରାଜାଙ୍କ ଦେଲା ଆଦେଶ ଦେଲେ କପିଳେନ୍ଦ୍ର ଦେବ ସମୟରେ ରାଜା ଆସିବେ ମନ୍ଦିର ଆଉ ରାଜାଙ୍କର ପଣ୍ଡା ବଂଶକୁ ଆଣିକି ଏଠି ରଖିବେ ଚନ୍ଦ୍ରଶେଖର ତାଙ୍କର ନାଁ ଏଇଠି ସିଦ୍ଧର୍ସ୍ୱାମୀ ଭାଗବତ ରଚନା କରିଥିଲେ ଶେଷ ତାଙ୍କର ଏଠି ଭାଗବତ ଠିକ ଅଛି ବସ ଟିକେ ପ୍ରତିଶ୍ରୁତି ପଡ଼ିବ ଟିକେ କୀର୍ତ୍ତନ କରିବା ତାପରେ ଖାଲି ହେଇଯିବ ନା ପୁଣି ଫେରିବ ପ୍ରସାଦ ପାଇବ ସିଦ୍ଧର ସ୍ୱାମୀ ମହାପ୍ରଭୁଙ୍କ ପୂର୍ବରୁ ନା ମରେଇ ଗାଁ ବୋଲି ବାଲେଶ୍ୱର ପାଖରେ ମରେଇ ଗାଁ ଅଛି ସେଇଟା ସେତେବେଳେ ମରେଇ ଗାଁ ସେ ବାଲେଶ୍ୱର ଏଇଟା ଯାଉଥିଲା ଆମର କ'ଣ ସେ ଜାଗା ନା ରାଜା ଥିଲେ ସେତେବେଳେ ବାଲେଶ୍ୱର ପାଖରେ ନୀଳଗିରି ନୀଳଗିରି ରାଜା ନୀଳଗିରି ରାଜାଙ୍କର ଅଧୀନରେ ଥିଲା ସେଟା କେଉଁଟା ନା ନା ରାଜାଙ୍କର ଅଧୀନରେ ସେ ଏରିଆ ଥିଲା ରାଜା ଭ୍ରମଣ କରୁଥିଲେ ଥରେ ମନ୍ତ୍ରୀକୁ ଧରିକି କିନ୍ତୁ ମନ୍ତ୍ରୀ ଥିଲେ ନୃସିଂହଙ୍କର ଭକ୍ତ ରାଜାଙ୍କର ଯେଉଁ ମନ୍ତ୍ରୀ ଥିଲେ ନୃସିଂହଦେବଙ୍କର ଭକ୍ତ ଥିଲେ ଆଉ ସେ ବହୁତ ବଡ଼ ସୁନ୍ଦର ଭକ୍ତ ଥିଲେ ସିଦ୍ଧର ସ୍ୱାମୀ ଯେତେବେଳେ ଛୋଟ ବାଳକ ଥିଲେ ତାଙ୍କର ମା ନଥିଲେ ବାପା ନଥିଲେ ମା ଥିଲେ ବିଧବା ପିଲା ଛୋଟ ପିଲାବେଳୁ ବହୁତ ମାନେ ସରଳ ଆଉ ତାଙ୍କୁ ମା ବି ପାଠ ପଢାଇ ପାରନ୍ତିନି ଏମିତି ଆଉ ମନ୍ତ୍ରୀ ସବୁବେଳେ ଗୋଟେ କଥା କୁହନ୍ତି ରାଜାକୁ ଯେ ଭଗବାନ ଚାହିଁଲେ ସବୁକିଛି କରିପାରିବେ ଅସମ୍ଭବକୁ ସମ୍ଭବ ଭଗବାନ କରିଦେ ରାଜାଙ୍କୁ ବିଶ୍ୱାସ ନୁହେଁ ରାଜା ଯଦି ଜଗନ୍ନାଥ ମନ୍ଦିର କରିଛନ୍ତି ସବୁ ଭକ୍ତ ଥିଲେ ସବୁ ଜିନିଷ କ'ଣ ଭଗବାନ କରିପାରିବେ ରାଜାଙ୍କର ଏଇଟା ବିଶ୍ୱାସ ହୁଏ କିନ୍ତୁ ସେତେବେଳେ ସିଦ୍ଧର ସ୍ୱାମୀ ଯାଉଛନ୍ତି ତାଙ୍କ ମା ତାଙ୍କୁ ପଠାଇଛନ୍ତି ତୁମେ ଯାହା ଟିକେ ଗାଁରେ ରାଜା ସେବାଟେ ଯାଉଛନ୍ତି ମନ୍ତ୍ରୀ ଯାଉଛନ୍ତି ଯାହା ତୁମେ ତେଲ ଟିକେ ଚାଉଳ ଆଗରୁ ସବୁ ବଦଳ କରନ୍ତି ଚାଉଳ ନେଇକି ଯିବେ ତେଲ ଧରିକି ଆସିବେ ମାନେ ସିଏ ଚାଉଳ ଧରିକି ଯେତେବେଳେ ଯାଇଛନ୍ତି ସେ ବାଟିଟା ଫୁଟା ଅଛି ସେ ଆଉ ଜାଣିନଥିଲେ ଚାଉଳ ଦେଇକି ଦୋକାନ ତେଲ ଧରିକି ଆସୁଛନ୍ତି ତେଲ ଗୁଡ଼ା ସବୁ ବୋହି ବୋହିକି ଆସୁଛି ତାଙ୍କ ଲୁଗାପଟାରେ ସବୁଆଡ଼େ ପେଣ୍ଟରେ ପଡ଼ୁଛି ବାଟିରେ ପୋଡ଼ି ପୋଡ଼ିକି ଆସିଛି ଆଣିକି ମା'କୁ ଦେଉଛନ୍ତି ମା କହିଲା ତେଲ କ'ଣ ଅଛି ନା ଫୁଟା ଫୁଟା ବାଟିଟା ନେଇଛୁ ସେ ନା ଆଉଥରେ ନେଇଯା ଆଉଥରେ ନେଇ ଆସିବ ସେ ପୁଣି ଆଉଥରେ ନେଇକି ଯାଉଛି ସେଇ ବାଟିରେ ନେଇକି ଯାଉଛି ତେଣୁ ଯେତେବେଳେ ମନ୍ତ୍ରୀ ରାଜା ଆସିକି ଦେଖିଲେ ରାଜା ଦେଖିଲା ତା ଦେହ ହାତ ତେଲ ହେଇଗଲାଣି ପିଲାଟା ଧରିକି ଆସୁଛି ଏଇଟା ଏତେ ହୁଣ୍ଡା ପିଲା କିଏ ଗୋଟେ ଅଛି ସେଥିରେ ମନ୍ତ୍ରୀ କହିଲେ କହିଲେ ମନ୍ତ୍ରୀ ତୁମେ ସବୁବେଳେ କହୁଛ ଭଗବାନ ଗୋଟେ ଅସମ୍ଭବକୁ ସମ୍ଭବ କରିଦେବେ ଏଇଭଳିଆ ମୂର୍ଖଟାକୁ ଭଗବାନ ଏକ ନମ୍ବର ପଣ୍ଡିତ କରିପାରିବେ କହିଲେ ଆଜ୍ଞା କାହିଁ କରିପାରିବେ ଭଗବାନ ସେ ଚାହିଁଲେ ସବୁକିଛି କରିଦେବେ ଏଇଭଳିଆ ମୂର୍ଖକୁ ଏକ ନମ୍ବର ବିଧାନ କରିଦେବେ ନା ହଁ ଆଜ୍ଞା କରିଦେବେ କହିଲେ ଯଦି ନ କରିଦେବ ତ ଗର୍ଦ୍ଦନ ମୁଁ କାଟିଦେବି ତୋତେ ପ୍ରମାଣ କରି ଦେଖିବାକୁ ପଡ଼ିବ ଭଗବାନ କେମିତି ଏଭଳିଆ ଏତେ ବଡ଼ ପିଲାଟା ହେଲାଣି ତେଲଟା ଧରିକି ଆସୁଛି ଲୁଗାପଟା ଭାସିଗଲାଣି ଜାଣିପାରୁନି ଇଏ କ'ଣ ପଣ୍ଡିତ ହବ ନା ଆଜ୍ଞା କରିଦେବେ ତ ପ୍ରଭୁ ଆଉ ସିଏ ସବୁବେଳେ ପ୍ରାର୍ଥନା କରନ୍ତି ରାଜା ନେଇଗଲେ ରାଜା ଯାଇକି ତା ମା'କୁ କହିଲେ ସିଦ୍ଧ ସ୍ୱାମୀଙ୍କର ମା'କୁ ତୁମର ପୁଅଟାକୁ ଦେଇଦିଅ ମା' ବି ଖୁସି ହେଲା ଆରେ ମୋ ପୁଅକୁ ତ ପାଠ ପଢ଼ାଇ ପାରିବିନି ରାଜା ନେଇଯାଉଛନ୍ତି ମୋର ରାଜାର ପାଖରେ ସେ ରହିବ ଯାହା ଯାହାଙ୍କୁ ଆଜ୍ଞା ନେଇଯାଉ ପୁଅକୁ ବି ପଢ଼ିଲା ତୁ ପଳା ରାଜା ନେଇକି ରଖିଲେ ରାଜାଙ୍କର ପୁଅମାନେ ଯେଉଁଠି ପଢ଼ନ୍ତି ଇଏ ସେଠି ପଢ଼ନ୍ତି କିନ୍ତୁ ପଣ୍ଡିତ ଯେତେବେଳେ ପାଠ ପଢ଼ାନ୍ତି ତାଙ୍କ ପାଇଁ ଜଣେ ପ୍ରାର୍ଥନା କରୁଛନ୍ତି ନା ତାଙ୍କ ପାଇଁ ସବୁବେଳେ ପ୍ରାର୍ଥନା କରୁଛନ୍ତି ଆମର ଆଉ କ'ଣ ଗୁରୁ ଗ୍ରହଣ କରିବାର କ'ଣ ଆମର ଭଜନ କ'ଣ ଆମ ପାଇଁ ଜଣେ ପ୍ରାର୍ଥନା କରିବେ ଗୁରୁ ବୈଷ୍ଣବର ଆବେଦନ ସିନେମା ଲେଖିଲେ ଭକ୍ତ ଠାକୁର ଆମ ପାଇଁ ସେ ଗୁରୁ ବୈଷ୍ଣବ ପ୍ରାର୍ଥନା କଲେ ଆମ ତାଙ୍କ ପାଇଁ କିଛି ସେବା କଲେ ସିଏ ଯଦି ଆମ ପାଇଁ ପ୍ରାର୍ଥନା କରିବେ ତ ଭଗବାନ ଆମ କଥା ଶୁଣେ ତେଣୁ ସିଏ ବହୁତ ପ୍ରାର୍ଥନା ନୃସିଂହଦେବ କରୁଛନ୍ତି କାରଣ ବେକ କଟିବା ବଡ଼ ଜିନିଷ ନୁହେଁ ଭଗବାନଙ୍କର ଶକ୍ତିଟାକୁ ପ୍ରତିପାଦନ କରିବାକୁ ପଡ଼ିବ ମୂର୍ଖକୁ ସେ ସବୁକିଛି କରିପାରିବେ ସେଥିପାଇଁ ସିଏ ଲେଖିଲେ ନା ମୁଁ କମ୍ କରୁଛି ବା ଚାଲ ଆଉ ସେ କାହିଁ ନିଜ କଥାରେ ଜାଣିଛନ୍ତି ଆଉ ମୁଁ କ'ଣ ଥିଲି ମୁଁ କ'ଣ ଆଜି ହେଇଛି ଆଉ ସେଠି ନୃସିଂହଦେବଙ୍କର କୃପାରୁ ସେ ଏତେ ସୁନ୍ଦର ପାଠ ପଢ଼ିଲେ ଆଉ ଏତେ ତାଙ୍କ ସଂସ୍କୃତ ଏତେ ସୁନ୍ଦର ରହିଲା ରାଜାଙ୍କର ପୁଅକୁ ଟପି ସମସ୍ତଙ୍କୁ ଟପିଦେଲେ ଆଉ ସେତେବେଳେ ରାଜା ଧୀରେ ଧୀରେ ତାଙ୍କୁ ପରୀକ୍ଷା କରି ଦେଖିଲେ ଆରେ ଏଇ ବାଳକ ଦିନ ଏମିତି ଥିଲା ଏତେ ଆଜି ଏତେ ବଡ଼ ତୀକ୍ଷ୍ଣ ବିଦ୍ୱାନ ହେଲାଣି କିନ୍ତୁ ତାଙ୍କର ତ ଭଗବାନଙ୍କ ନୃସିଂହଦେବଙ୍କର କୃପା ଆଉ ଭାଗବତ ବ୍ୟାସମ ବ୍ୟତୀ ସୁକମ ବ୍ୟତୀ ବ୍ୟାସମ ସରି सुकम बेती अहम बेती व्यास बेती वान बेती सीधरम सकलम बेसी नृसिंह प्रसाद काशीश्वर कौन था ना काशी शिवजी कहले काशी विश्वनाथ किए जानु न जानु शिवजी जानती सुखदेव कहते मुझ जानती आउ किए जानु न जानु कि नृसिंहम सरी श्रीधरम सकलम बेती श्री नृसिंह प्रसाद श्रीधर सबू जानते नृसिंह प्रसाद से नहीं महाप्रभु रागिले ना कहे स्वामी जी मानुचे बसिया गणी कहले आ बलाचार्य तुम एत बड़ पंडित तुम सिद्ध स्वामी कहीं मानु एंड सबू नृसिंह पूरा कृपा थे तो ये बड़ विद्वान हो गल कि वैराग्य ज्ञान जने ज्ञानी बोली प्रमाण कौन ज्ञानी ज्ञान भगवत विषय के ज्ञान प्रमाण हो तार विषय विषय लालसा मनोजीव हटि विषय लालसा ज्ञान एक सागर के निष्प्रह भावना आसा चाहते मुझे संसार छाड़ी पलि कि राजा धरने ना राजा कहे ये विद्वान यदि मो राज्य रे मत सब भल परामर्श मिले मो प्रजा मैंने सब सुख रही है मंत्रीटा मंत्री आ कौन कहते पुरोहित ये दीदी जन ठीक रहा राज्य ठीक रही बहुत अनुरोध करी बहुत प्रकार माया करवाह करदे इच्छा न राजा कबल खुशी जापर ना राजा चाहते विद्वान रही गल मैंने मो राज्य सब उन्नति हे सिया हिं कले बहुत गले कि सब भगवान को प्रार्थना करते नृसिंहदेव कौन करमी बहुत बंधन उद्धार पाई भक्ति गोटे देह गोटे बंधन देह सागर पुणी आरोप पांचटा देह लगे ना बहटा कौन तुम देहटा गोटे आसक्ति बंधन पुणी तांगे स्त्री पुत्र कन्या ये पांचटा लगे जी विद्वान ज्ञानी लोक सब भगवान डाकती ना पार होगा संसार चिंता करवाहले बहुत स्त्रीटा तरह छोट पिलाटी देला स्त्रीटा भी चलिए कहला आरी भल कथा बहुत भावुरी छुआटा बढ़ीगले मुझ छाड़ देगी पल माँटा भी चलिए माँ चल मैं कौन छुआटा को मो जीवन सारा रखा पड़ो मुझे मो जीवन टाइम नष्ट हे ये चिंता कर बस चिंता कला गोटे घर चटिया अंडा देती आगे सब घर चटिया चाड़ घर था घर चटिया अंडा देमी संसार बाहर की जीवी भगवान केमी निर्मल भजन कर से घर चटिया तार तो पलि जाए छोट छुआ दे अंडाटा फसी पड़ा तब अंडा अंडाटा तार मानते हवा समय हो जाए छोट पिला हवा समय फसी पड़ा बेलू छुआटा तार चुँ चुँ कर माँ तार नाई आउ तब चंचुटा खोलुच ये समय से जो चाड़ घर सब देखिए सूता भाया पोक सब झर सूता लगे सब खसन तार मुख पाखे खसला चढ़े एम चुँ चुँ कर तार मुख पाखे आस खसला पोक सब ना टी टी पोक खसिल सीत सब देखी जानते आरि मुझे छुआटा चिंता करुच्ची देख तार माँ ना कहीं ना माँ बुढ़ी कड़े जाए पड़े जन्म हो खाता भगवान खाया दे मो छुआ खाया देवे सीधा बाहर पड़े आस आसला कपिलाश्रे ये आसिक रही से समय जो दुर्गम जंगल ये रही सब भागवत नृसिंहदेव कृपार सब भागवत टीका कले ना ये मुख्य पीठ ये ना आम 10 वर्ष तेल आसा कि ना बिल्डिंग बढ़िया।